ଆମର ଏଠି ପାଣି ବହୁତ ବରମୁଣ୍ଡା ଫାୟାର ଷ୍ଟେସନ ବସ୍ତି ଆଉ ସନ୍ତୋଷ ନାୟକ ଆଉ 50 ନମ୍ବର ୱାର୍ଡ ଆମର ପାଣି ସମସ୍ୟା ବହୁତ ହଉଛି। ପାଣି ଏଠିକି ଆସୁନି ଭଲରେ, ପାଣି ବହୁତ କମ ସମୟ ଦଉଛନ୍ତି ଆମକୁ। ଆଉ ଡ୍ରେନ ଫେନ ମାଟି ହେଇଗଲାଣି, କୋଉଠୁ ଭାଙ୍ଗିକି ଓହଳି ଗଲାଣି ଯୋଉ ଆମର ଟ୍ୟାପ ଗୁଡାକ, ଆଉ କେତେଟା ରାସ୍ତା କରକର ଗୁଡା ବି ଭାଙ୍ଗି ଗଲାଣି ଫାୟାର ଷ୍ଟେସନ ବସ୍ତିର। ଆଉ ଅଧିକ ସମୟ ଆମକୁ ଟିକେ ପାଣି ଦିଅନ୍ତୁ, ବହୁତ କମ ସମୟ ପାଣି ଦଉଛନ୍ତି, ବନ୍ଦ କରିଦଉଛନ୍ତି। ଆମେ ପାଣି ପାଇଲା ବେଳକୁ ବହୁତ ଅସୁବିଧା ହଉଛି, କମ ସମୟରେ ଆମେ କୋଉ ପାଣି ଧରିପାରିବୁ। ଆଉ ଏମିତି ସବୁ ସମସ୍ୟା ହଉଛି ଏଠି, ଆଉ ବର୍ଷା ପାଣି କୋଉ କୋଉ ଜାଗାରେ ଜମା ହେଇକି ରହିଯାଉଛି, ଏମିତି ସବୁ ଅସୁବିଧା ହଉଛି ଏଠି ଆଉ ଫାୟାର ଷ୍ଟେସନ ବସ୍ତି ଆଉ।